ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ଶ୍ରୀକ୍ଷେତ୍ର ପୁରୀନୁ ମହାପ୍ରଭୁମାନଙ୍କର ତିନି ରଥ ବଡ଼ଦାଣ୍ଡର ଭିନ୍ ଭିନ୍ ଜାଗାନୁ ଅଟକି ରହିଛି। ଆଜି ସକାଳବେଳା 8:30 ବଜେନୁ ରଥଘିଚା ଫେରମୁଲ ହେବା। ପହେଲା ବଳଭଦ୍ରଙ୍କର ତାଳଧ୍ୱଜ ରଥଘିଚା ହେବା ଋତୁରୁ ସୁଭଦ୍ରା ଆର୍ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ନନ୍ଦୀଘୋଷ ରଥଘିଚା ହେବା ବୋଲିକରି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ମିଳିଛି। ଏବଛର ଦିନେକେ ନବଯୌବନ ଦର୍ଶନ ନେତ୍ରୋହବ ଆର୍ ଶ୍ରୀଗୁଣ୍ଡିଚା ଯାତ୍ରା ହୋଇଥିବାରୁ ଗଲାକାଲ ମହାପ୍ରଭୁଙ୍କର ନୀତି ବିଳମ୍ବ ହୋଇଥିଲା। ନୀତି ବିଳମ୍ବ ହେବାରୁ ଉପରବେଳା 5 ବଜେ ରଥଘିଚା ମୂଲ ହୋଇଥିଲା। ଆଜି ଉପରବେଳା ତ ତିନି ରଥ ଗୁଣ୍ଡିଚା ମନ୍ଦିର ପାଖେ ପହଞ୍ଚବେ। ଏତା ଋତୁରୁ ଆଇବାକାଲ ମହାପ୍ରଭୁମାନଙ୍କର ଆଡ଼ପ ମଣ୍ଡପ ବିଜେ ହେବାର କାର୍ଯ୍ୟସୂଚୀ ରହିଛି। ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର କୁହାଯାଉଥିବାର ଭଟ୍ଲିଠାନେ ପ୍ରସିଦ୍ଧ ରଥଯାତ୍ରା ଗଲାକାଲ ପାଲିତ ହୋଇଯାଇଛି। ଶ୍ରୀ ଦଧିବାମନଙ୍କୁ ଦର୍ଶନ କଲେ ମୋକ୍ଷ ପ୍ରାପ୍ତି ହେସି ବୋଲି ବିଶ୍ୱାସ ଥିବାରୁ ପଶ୍ଚିମ ଓଡ଼ିଶା ଆର୍ ଛତିଶଗଡ଼ର ବହୁତଟି ଭକ୍ତଙ୍କର ରଥଯାତ୍ରା ଦେଖବାର ଲାଗି ଭିଡ଼ ହୋଇଥିଲା। ଗଲାକାଲ ରାତି 9 ବଜେ ରଥ ମାଉସୀମା ମନ୍ଦିରକେ ପହଞ୍ଚିଥିଲା। ସେଦିନ ସେନେ ସନ୍ଧ୍ୟା ଧୂପ ଉତ୍ରୁ ଦଧିବାମନଙ୍କର ପହଡ଼ ନୀତି ହୋଇଥିଲା। ଆଜି ସବୁ ନୀତି ଉତ୍ରୁ ପ୍ରଭୁ ଦଧିବାମନ ମାଉସୀମା ମନ୍ଦିରକେ ବିଜେ କରବେ। ଏଠାନେ ଦଧିବାମନ ମହାପୁରୁ 7 ଦିନ ତକ ରହିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଓଡ଼ିଶା ଗସ୍ତର 3 ନମ୍ବର ଦିନେ ଆଜି ଖଣ୍ଡଗିରି ଆର୍ ଉଦୟଗିରି ଗୁମ୍ଫା ପରିଦର୍ଶନ କରବାର କାର୍ଯ୍ୟକ୍ରମ ରହିଛି। ଇତାର ସହାୟତେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ବିଭୂତି କାନୁନ୍ଗୋ କଳା ଆର୍ ହସ୍ତଶିଳ୍ପ ମହାବିଦ୍ୟାଳୟ ଆର୍ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଯାଇକରି ଛାତ୍ରଛାତ୍ରୀମାନଙ୍କ ସାଙ୍ଗେ ମତ ବିନିମୟ କରବେ। ସେନ୍ତା ରାଷ୍ଟ୍ରପତି ଭୁବନେଶ୍ୱର ପାଖର ହରିଡ଼ାମଡ଼ା ଗାଁନୁ ବ୍ରହ୍ମକୁମାରୀ ଅନୁଷ୍ଠାନ ତରଫ ତିଆରି ହୋଇଥିବାର ଦିବ୍ୟ ରିଟ୍ରିଟ୍ କେନ୍ଦ୍ରକେ ଉଦ୍ଘାଟନ କରବାର ସହାୟତେ ଲାଇଫ୍ଷ୍ଟାଇଲ୍ ଫର୍ ସଷ୍ଟେନେବିଲିଟି ଅଭିଯାନ ଶୁଭାରମ୍ଭ କରବେ। ଆଇବାକାଲ ଓଡ଼ିଶା ଗସ୍ତର ଶେଷ ଦିନେ ରାଷ୍ଟ୍ରପତି ଭୁବନେଶ୍ୱରର ନାଇଜର୍ର 13 ନମ୍ଘର ସ୍ନାତକ ସମାରୋହଟି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। 2024-25 ଶିକ୍ଷା ବର୍ଷରେ ଯାଜପୁର ମେଡିକାଲ କଲେଜର 50 ଏମ୍ବିବିଏସ୍ ସିଟ୍ ଆର୍ ଭବାନୀପାଟନା ସରକାରୀ ମେଡିକାଲ କଲେଜର 100 ଏମ୍ବିବିଏସ୍ ସିଟ୍ଥି ନାଁ ଲେଖାବାର ଲାଗି ଜାତୀୟ ଭେଷଜ ଆୟୋଗ ଏନ୍ଏମ୍ସି ଅନୁମତି ଦେଇଛି। ଇବାବ୍ଦେ ଏନ୍ଏମ୍ସି ତରଫ ବିଜ୍ଞପ୍ତି ବାହାରିଛି। ଇ ଦୁହି ମେଡିକାଲ କଲେଜଟି 150 ଏମ୍ବିବିଏସ୍ ସିଟ୍ ବଢ଼ବାର ଉତ୍ରୁ ରାଜେ ଘରୋଇ ଆର୍ ସରକାରୀ ମେଡିକାଲ କଲେଜଟି ଏମ୍ବିବିଏସ୍ ସିଟ୍ ସଂଖ୍ୟା 2525 ବଢ଼ିଛି। ଏବଛର ମହାପ୍ରଭୁଙ୍କର ଗୁଣ୍ଡିଚା ଯାତ୍ରା ଲାଗି ରାଜ୍ୟ ସରକାର 2 ଦିନ ଛୁଟି ଘୋଷଣା କରିଛନ୍। ହେଥିଲାଗି ଆଜି ରାଜ୍ୟର ସବୁ ସରକାରୀ ଆର୍ ଘରୋଇ ସ୍କୁଲ ଆର୍ କଲେଜ ବନ୍ଦ ରହିବା ଇବାବ୍ଦେ ଉଚ୍ଚଶିକ୍ଷା ବିଭାଗ ତରଫ ସୂଚନା ମିଳିଛି। ସେନ୍ତା ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ଶୁଣାଣି ଭିଲ୍ ଆଜି ନାଇଁ ହୁଏ। ରାଜ୍ୟର ସରକାରୀ ଆର୍ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନର ଭିନ୍ ଭିନ୍ ପାଠ୍ୟକ୍ରମ ଥି ନାଁ ଲେଖା ଲାଗି ଆଜିଠାରୁ କାଉନ୍ସେଲିଂ ପ୍ରକ୍ରିୟା ମୂଲ ହେବା। ଏ ବାବଦେ ସବୁ ସୂଚନା ଓଜେଇଇ ୱେବ୍ସାଇଟ୍ www.ojee.nic.in ମିଳିପାରୁଛି। ଖରାଛୁଟି ଉତ୍ରୁ ସୁପ୍ରିମକୋର୍ଟ ଆଜିଠାରୁ ଖୋଲୁଛି। ସୁପ୍ରିମକୋର୍ଟ ଖୋଲିବା ଉତ୍ରୁ ଗୁରୁତ୍ୱପୂର୍ଣ୍ଣ ମାମଲାର ବିଚାର ଆର୍ ଶୁଣାଣି କରାଯିବା ବୋଲି ସୂଚନା ମିଳିଛି। ଆଇବା ମାସ 1 ତାରିଖନୁ ଯୁକ୍ତ 3 ପହିଲା ବଛର ଛାତ୍ରଛାତ୍ରୀମାନଙ୍କର ପାଠପଢ଼ା ମୂଲ ହେବା। 2024-25 ଶିକ୍ଷା ବର୍ଷରେ 1056 ଉଚ୍ଚ ଶିକ୍ଷାନୁଷ୍ଠାନଟି 274,151 ସିଟ୍ ରହିଛି। ପହିଲା କ୍ଷେପେ 178,976 ଜଣ ଛାତ୍ରଛାତ୍ରୀଙ୍କୁ ବଛାଯାଇଥିବାର ବେଳେ 92,242 ଜଣ ନାଁ ଲେଖାଇଛନ୍। 181,909 ସିଟ୍ଥି ନାଁ ଲେଖା ପ୍ରକ୍ରିୟା ମୂଲ ହୋଇଛି। ବରଗଡ଼ ଜିଲ୍ଲା ପାଇକମାଲନୁ ସାଂସଦ ପ୍ରଦୀପ ପୁରୋହିତ ବ୍ଲକସ୍ତରୀୟ ସମ୍ପୂର୍ଣ୍ଣତା ଅଭିଯାନର ମୂଲ କରିଛନ୍। ଏ ଅବସରରେ ସେ ବିକଶିତ ଭାରତର ଲକ୍ଷ୍ୟ ପୂରଣ କରବାରକେ ଗରିବ ଲୋକ ଚାଷୀ ନାରୀ ଶକ୍ତି ଆର୍ ଯୁଆନମାନଙ୍କର ଯତ୍ନ ନେବାରକେ ପ୍ରଶାସନିକ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର 80 ନମ୍ଘର ପ୍ରତିଷ୍ଠା ଦିବସ ଗଲାକାଲ ପାଳିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏନ୍ ନାଗରାଜଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମଟି ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶାନ୍ତିଶ୍ରୀ ଧୂଲିପୁଡ଼ି ପଣ୍ଡିତ ଆର୍ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ଅତିଥି ଭାବେ ଯୋଗ ଦେଇଥିଲେ। ବିଶ୍ୱବିଦ୍ୟାଳୟର ଉନ୍ନତି ଲାଗି ଛାତ୍ରଛାତ୍ରୀ ଶିକ୍ଷକ ଆର୍ ଆଘର ଛାତ୍ରଛାତ୍ରୀମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲିକରି ଅତିଥିମାନେ ତାଙ୍କର ବକ୍ତବ୍ୟଥି କହିଛନ୍ତି। ସାରା ରାଜ୍ୟ ଏଛେନ୍ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଇତାର ପ୍ରଭାବଥି ରାଜ୍ୟର ଭିନ୍ ଭିନ୍ ଇଲାକାନୁ ବର୍ଷା ହୋଇଯାଇଛି। ଏବେ 24 ଘଣ୍ଟା ଭିତରେ ଦକ୍ଷିଣ ଓଡ଼ିଶାର କେତେଟା ଇଲାକାନୁ ଘଡ଼ଘଡ଼ି ସାଙ୍ଗେ ବର୍ଷା ହେବାର ସମ୍ଭାବନା ରହିଛି। ଇତାର ସହିତ ଉତ୍ତର ଓଡ଼ିଶାର କେତେଟା ଜିଲ୍ଲାନୁ ବର୍ଷା ହେବାର ସମ୍ଭାବନା ଥିବାର ପାଣିପାଗ ବିଭାଗ ତରଫ ଅନୁମାନ କରାଯାଇଛି। ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।